ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଆଜ ଖୋଲାଯିବା, ହେଥିଲାଗି ରାଜ୍ୟ ସରକାର ଚୂଡ଼ାନ୍ତ ଏସ୍ଓପି ଜାରି କରିଛନ୍। ଏସ୍ଓପି ଆଧାରଥୀ ଭଲ ଲଗନ ଦେଖିକରି ମହାପ୍ରଭୁ ମା ଲକ୍ଷ୍ମୀ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ମା ବିମଳା ଆର୍ ଶ୍ରୀମନ୍ଦିର ବେଢ଼ାତି ଥିବା ଦେ ଦେବତାମାନଙ୍କର ପୂଜା ଉତ୍ରୁ ରତ୍ନଭଣ୍ଡାର ଖୋଲାଯିବା। ହେଥିଲାଗି ଗଲାକାଲି ଡେରି ରାତି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଆର୍ କମିଟିର ସଭ୍ୟମାନେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆର୍ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିରର ସ୍ଥିତିର ଅନୁଧ୍ୟାନ କରିଛନ୍। ରତ୍ନଭଣ୍ଡାର ଖୋଲବାର୍କେ ସବୁ ବ୍ୟବସ୍ଥା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ତଦାରଖ କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଯେ ରତ୍ନଭଣ୍ଡାର ଖୋଲବାର ସମୟଥି ସବୁ ଦିଗ୍କେ ଗୁରୁତ୍ୱ ଦିଆଯିବାର ସଙ୍ଗେ ସତର୍କତା ରଖାଯିବ। ରତ୍ନଭଣ୍ଡାର ଅଳଙ୍କାର ଗଣତି ଆର୍ ମଣ୍ଟି ପ୍ରକ୍ରିୟାଥି ସ୍ୱଚ୍ଛତା ରଖବାର୍କେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସାହାଯ୍ୟ ନିଆଯାଇଛେ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରନ ଆଜ ଭକ୍ତମାନେ ମହାପ୍ରଭୁମାନଙ୍କର ଶେଷ ଆଡ଼ପ ଦର୍ଶନ କରିବେ। ଆଜ ପହପହର 5 ବଜେ ଉପରବେଲା 5 ବଜା ତକ ଭକ୍ତମାନେ ମହାପ୍ରଭୁମାନଙ୍କର ସନ୍ଧ୍ୟା ଦର୍ଶନ କରିପାରିବେ। ଇତାର ସଙ୍ଗେ ଆଇବାକାଲ ମହାପ୍ରଭୁମାନଙ୍କର ବାହୁଡ଼ା ଯାତ୍ରା ଲାଗି ଡେରି ରାତି ତକ ସବୁ ନୀତିକାନ୍ତି ଚାଲବା। ସେଆଡ଼େ ଆଜଠାନୁ ନୀଳାଦ୍ରୀ ବିଜେ ସର୍ବାର ତକ ପୁରୀ ନ ରହିବାର୍କେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆର୍ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍। ଆଜଠାନୁ ନୀଳାଦ୍ରୀ ବିଜେ ସର୍ବାର ତକ ଶ୍ରୀଗୁଣ୍ଡିଚା ଯାତ୍ରାର ସବୁ ରୀତିନୀତି ଯେନ୍ତା ଠିକ୍ଠାକ୍ ଆର୍ ଶୃଙ୍ଖଳିତ ହୋଇପାରବା ଆର୍ ଭକ୍ତମାନେ କେହନି ପ୍ରକାରର ଅସୁବିଧା ଥି ନାଇଁ ପଡ଼ନ୍ ହେଟା ନିଶ୍ଚିତ କରବାର୍କେ ମୁଖ୍ୟମନ୍ତ୍ରୀ ତିନି ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍। ସେନ୍ତା ବାହୁଡ଼ା ଯାତ୍ରାକେ ଶୃଙ୍ଖଳିତ କରବାର ଉପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଜୋର୍ ଦେବାର ସଙ୍ଗେ ରଥ ଉପରେ ଦରକାରନୁ ଅତକା ସେବାୟତ ନାଇଁ ରହିବାର ଆଉ ରଥ ଉପରକେ ମୋବାଇଲ୍ ନାଇଁ ନେବାର୍କେ ସେ କହିଛନ୍। ସମାଜର ବଞ୍ଚିତ ଶ୍ରେଣୀଙ୍କୁ ପ୍ରାଥମିକତା ଦେବାଟା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସରକାରଙ୍କର ବିକାଶର ମଡେଲ ଆଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଗଲାକାଲି ମୁମ୍ବାଇନ 29,400 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ ଆର୍ ଶିଳାନ୍ୟାସ କରବାର ଅବସରରେ ଗରିବ ଚାଷୀ ମହିଳା ଜୁଆନ ପିଢ଼ିଙ୍କର ସହିତ ସମାଜର ବଞ୍ଚିତ ଶ୍ରେଣୀକେ ସଶକ୍ତ କରବାର୍କେ ଏନ୍ଡିଏ ସରକାର କାମ କରୁଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ ସୋମବାର ଦିନର 11 ବଜେନୁ ଭୁବନେଶ୍ୱରର ୟୁନିଟ୍ 5 ନଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠଠାରେ ଲୋକମାନଙ୍କଠାରୁ ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ଅଭିଯୋଗ ଶୁଣାଣି ଲାଗି ସେ ଦିନର 8 ବଜେନୁ ମଇଦାନର 12 ବଜେ ତକ ପଞ୍ଜୀକରଣ ହେବା। ଲୋକେ ହେ ସମୟଥି ଉପସ୍ଥିତ ରହିକରି ନିଜର ଅଭିଯୋଗ ପଞ୍ଜୀକରଣ କରାଇକରି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅଭିଯୋଗ ଜଣାଇ ପାରିବେ। ପଞ୍ଜୀକରଣ ସମୟଥି ଲୋକମାନଙ୍କୁ ଗୋଟିଏ ଟୋକନ ଦିଆଯିବା, ସେ ଟୋକନର କ୍ରମିକ ସଂଖ୍ୟା ଅନୁସାରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ନିଜର ଅଭିଯୋଗ ଜଣାବେ। ରାଜ୍ୟର ସବୁ ଜିଲ୍ଲା ସଦର ଡାକ୍ତରଖାନାମାନଙ୍କୁ ଆଦର୍ଶ ଆଣ୍ଟି ରେବିଜ୍ କ୍ଲିନିକ୍ ଖୋଲବାର୍କେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ସ୍ୱାସ୍ଥ୍ୟ ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ପହିଲା କ୍ଷେପେ 2024-25 ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ସୁନ୍ଦରଗଡ଼ ଆର୍ କଳାହାଣ୍ଡି ସହିତ ରାଜ୍ୟର 16 ଜିଲ୍ଲା ସଦର ଡାକ୍ତରଖାନାର ଆଦର୍ଶ ଆଣ୍ଟି ରେବିଜ୍ କ୍ଲିନିକ୍ ଖୋଲାଯିବା। ବାକି 16 ଜିଲ୍ଲା ସଦର ଡାକ୍ତରଖାନାର 2024-25 ଆର୍ଥିକ ବର୍ଷରେ ଆଦର୍ଶ ଆଣ୍ଟି ରେବିଜ୍ କ୍ଲିନିକ୍ ଖୋଲାଯିବା। ଜଳାନ୍ତକ ବେମାରୀ ଗୋଟିଏ ବଡ଼ ସମସ୍ୟା ହୋଇଥିବାନୁ ସରକାର ଏହି ପଦକ୍ଷେପ ନେଇଛନ୍। ଇତାର ଛଡ଼ା ଆଇବା 2030 ମସିହା ତ କୁକୁର ଚବାନୁ ହେଉଥିବା ଜଳାନ୍ତକ ବେମାରୀର ନିରାକରଣ ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫ କୁହାଯାଇଛି। କଟକର ପୁରୀ ଘାଟ ନଥିବା ଗୋଟିଏ ବେସରକାରୀ ହାସ୍ପାତାଲନ ଗଲାକାଲି ଜୁଏ ଲାଗିଥିବାର ବେଳେ 32 ଜଣ ରୋଗୀଙ୍କର ସହିତ 40 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ରୋଗୀମାନଙ୍କର ଭିତରୁ 15 ଜଣଙ୍କୁ ଶିଶୁ ଭବନ ଆର୍ 17 ଜଣଙ୍କୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଡାକ୍ତରଖାନାନ ଭର୍ତ୍ତି କରାଯାଇଛି। ସବୁ ରୋଗୀମାନଙ୍କର ଚିକିତ୍ସା ମାହାଲିଆ କରବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଆର୍ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ମୌସୁମୀ ସକ୍ରିୟ ଥିବାର ବେଳେ ଭିନ୍ ଭିନ୍ ଇଲାକାନ ହାଲ୍କାନୁ ମଧ୍ୟମ ବର୍ଷା ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ମିଳିଥିବା ସୂଚନା ଅନୁସାରେ ଆଇବା 4 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା। ସେନ୍ତା ଆଇବାକାଲି ସକାଳ ତକ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଦେବଗଡ଼ ସୁନ୍ଦରଗଡ଼ କଳାହାଣ୍ଡି ସହିତ ରାଜ୍ୟର 18 ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। এচনির আঞ্চলিক খবর ইন শেষ হল আরবেলর আঞ্চলিক খবর শুনিপারবে রাতে ৭:০২ থি জুহার।